ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଜୋର୍ଡାନ୍ ରାଜାଙ୍କ ସହ ଗତକାଲି ଅମ୍ମାନ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ. କର୍ଣ୍ଣାଟକ, ତାମିଲନାଡୁ ଏବଂ ତେଲଙ୍ଗାନାକୁ ଆଜିଠାରୁ ସାତଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. 1971 ପାକିସ୍ତାନ ବିପକ୍ଷରେ ଭାରତର ଯୁଦ୍ଧ ବିଜୟକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଜୟ ଦିବସ. ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନ୍କୁ ନିଶ୍ଚିତ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଆମେରିକା ସହମତ ଏବଂ 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ର ଗ୍ରୁପ୍ ପର୍ଯ୍ୟାୟ ଖେଳରେ ଆଜି ପରସ୍କରକୁ ଭେଟିବେ ଭାରତ ଓ ମାଲେସିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅମ୍ମାନ୍ଠାରେ ଜୋର୍ଡାନ୍ର ରାଜା ଅବଦୁଲ୍ଲା ଦ୍ୱିତୀୟ ଇବିନ୍ ଅଲ୍ ହୁସେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି. ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ପରିପ୍ରେକ୍ଷୀରେ ଦୃଢ଼ ସହଭାଗିତା ଉପରେ ମତ ବିନିମୟ ହୋଇଛି. ଆତଙ୍କବାଦ ବିରୁଦ୍ଧରେ ଜୋର୍ଡାନ୍ର ଦୃଢ଼ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ କହିଛନ୍ତି ଅମ୍ମାନ ଏବଂ ନୂଆଦିଲ୍ଲୀ ଏ ଦିଗରେ ସମାନ ପଦକ୍ଷେପ ଗ୍ରହଣ କରନ୍ତି. 2015 ଜାତିସଂଘ ବୈଠକ ପରିପ୍ରେକ୍ଷୀରେ ଜୋର୍ଡାନ୍ ରାଜାଙ୍କ ସହ ପ୍ରଥମ ବୈଠକକୁ ସ୍କରଣ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ବିକାଶକୁ ପ୍ରୋହାହନ କରିବାରେ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି.
ଇସ୍ ବର୍ଷ ହମ୍ ଆପଣେ ରାଜନୈତିକ ସମ୍ବନ୍ଧ 75ବିଂ ଆନିଭର୍ସରୀ ମନା ରହେ ହେଁ। ୟେ ବିଲ୍ କା ପଥର ହମେ ଆନେ ବାଲେ କଇ ବର୍ଷୋ ତକ୍ ନଇ ଉର୍ଜା କେ ସାଥ ଆଗେ ବଢ଼ନେ କେ ଲିଏ ପ୍ରେରିତ କରତା ରହେଗା। ମୁଝେ ପୁରା ବିଶ୍ୱାସ ହେ କି ବୈଠକ ସେ ହମାରେ ସମ୍ବନ୍ଧୋ ମେ ଗତି ଅର୍ ଗହରାଈ ଏକ ନୟା ରୂପ ଧାରଣ କରେଗୀ। ହମ୍ ଟ୍ରେଡ, ଫର୍ଟିଲାଇଜର୍ସ, ଡିଜିଟାଲ ଟେକ୍ନୋଲୋଜି, ଇନ୍ଫ୍ରା ଅର୍ ପିପଲ ଟୁ ପିପଲ ଟାଇଜ୍ ଜେସେ କ୍ଷେତ୍ର ମେ ସହଯୋଗ ଆଗେ ବଢ଼ାଏଙ୍ଗେ।
ଶ୍ରୀ ମୋଦି କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ମାର୍ଗ ଉନ୍ମୋଚନ କ୍ଷେତ୍ରରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି। ଭାରତ ଜୋର୍ଡାନ୍ର ତୃତୀୟ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 2.8 ବିଲିୟନ୍ ଡଲାରରେ ପହଞ୍ଚିଛି। ଆସନ୍ତା 5 ବର୍ଷ ମଧ୍ୟରେ ଏହାକୁ 5 ବିଲିୟନ୍ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ମହତ୍ୱାକାଂକ୍ଷୀ ପ୍ରସ୍ତାବ ପ୍ରଦାନ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ଜୋର୍ଡାନ୍ ଭାରତ ବାଣିଜ୍ୟିକ ଫୋରମ୍ରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଜୋର୍ଡାନ୍ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସାବାବାକୁ ଯାତ୍ରା କରିବେ। ସେଠାରେ ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଆବି ଅହମ୍ମଦ ଅଲିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ କର୍ଣ୍ଣାଟକ, ତାମିଲନାଡୁ ଏବଂ ତେଲଙ୍ଗାନାକୁ ଗସ୍ତରେ ଯିବେ। ସାତଦିନିଆ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମୁର୍ମୁ ଆଜି କର୍ଣ୍ଣାଟକର ମାଲ୍ଲାଭାଲ୍ଲିଠାରେ ଆଦି ଜଗତ୍ଗୁରୁ ଶ୍ରୀ ଶିବରାତ୍ରୀଶ୍ୱର ଶିବଯୋଗୀ ମହାସ୍ୱାମୀଜୀଙ୍କ 1066ତମ ଜୟନ୍ତୀ ସମାରୋହର ଶୁଭାରମ୍ଭ କରିବେ। ଆସନ୍ତାକାଲି ତାମିଲନାଡୁର ଭେଲୋର୍ସ୍ଥିତ ସ୍ୱର୍ଣ୍ଣମନ୍ଦିରରେ ରାଷ୍ଟ୍ରପତି ଦର୍ଶନ ଓ ଆରତୀ କରିବାର କାର୍ଯ୍ୟସୂଚୀ ରହିଛି। ପରେ ସିକନ୍ଦରାବାଦର ବୋଲରମ୍ସ୍ଥିତ ରାଷ୍ଟ୍ରପତିଙ୍କ ଶୀତକାଳୀନ ଭବନ ରାଷ୍ଟ୍ରପତି ନୀଳମ୍ରେ ପହଞ୍ଚବେ। ଆସନ୍ତା 19 ତାରିଖରେ ହାଇଦ୍ରାବାଦଠାରେ ତେଲଙ୍ଗାନା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ଜାତୀୟ ଅଧ୍ୟକ୍ଷ ସମ୍ମିଳନୀକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ। 20 ତାରିଖରେ ହାଇଦ୍ରାବାଦଠାରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ଶାନ୍ତି ସରୋବର ଦ୍ୱାରା ଆୟୋଜିତ ଭାରତର କାଳଜୟୀ ଜ୍ଞାନ, ଶାନ୍ତି ଓ ପ୍ରଗତି ପଥ ଶୀର୍ଷକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। 1971 ପାକିସ୍ତାନ ବିପକ୍ଷରେ ଭାରତର ଯୁଦ୍ଧ ବିଜୟକୁ ସ୍କରଣ କରି ଆଜି ବିଜୟ ଦିବସ ପାଳନ କରାଯାଉଛି। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହି ବିଜୟ ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ କରିଥାଏ। 1971 ଆଜିର ଦିନରେ ପାକିସ୍ତାନୀ ସେନାର ମୁଖ୍ୟ ଜେନେରାଲ ଏ ଖାନ ନିଆଦି 93,000 ସୈନିକଙ୍କ ସହିତ ଭାରତୀୟ ସେନା ଏବଂ ମୁକ୍ତିବାହିନୀକୁ ନେଇ ଗଠିତ ମିତ୍ରବାହିନୀ ନିକଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲେ। ଯୁଦ୍ଧର ପରିଣାମ ସ୍ୱରୂପ ପୂର୍ବ ପାକିସ୍ତାନ ବାଂଲାଦେଶ ରାଷ୍ଟ୍ରରେ ପରିଣତ ହୋଇଥିଲା। ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ଆର୍ମି ହାଉସ୍ଠାରେ ଭାରତୀୟ ସେନା ପକ୍ଷରୁ ବିଜୟ ଦିବସ ଆଟ୍ ହୋମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗ ଦେଇଥିଲେ। ଭାରତୀୟ ସେନାର ଆଧୁନିକ, ଅଭିନବ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ରକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରଯୁକ୍ତିବିଦ୍ୟା ଆଧାରିତ ସ୍ୱଦେଶୀ ନିର୍ମିତ ସାମଗ୍ରୀ ପ୍ରଦର୍ଶନ, ଭାରତୀୟ ଯବାନ, ଇଞ୍ଜିନିୟର, ଷ୍ଟାର୍ଟଅପ୍ ଏବଂ ଶିକ୍ଷାନୁଷ୍ଠାନ ଜାତୀୟ ସୁରକ୍ଷାକୁ ମଜବୁତ କରିବାରେ ମିଳିମିଶି କାର୍ଯ୍ୟ କରୁଥିବା ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ଦେଶର ବ୍ୟାପକ ବିଶ୍ୱ ପ୍ରତିରକ୍ଷା ସମ୍ପର୍କ ଏବଂ ସ୍ୱଦେଶୀ ସାମରିକ ପ୍ରଯୁକ୍ତିବିଦ୍ୟା ପ୍ରତି ବୃଦ୍ଧି ପାଉଥିବା ଆନ୍ତର୍ଜାତିକ ବିଶ୍ୱାସକୁ ପ୍ରତିପାଦନ କରୁଛି ବୋଲି ମନ୍ତ୍ରଣାଳୟ କହିଛି। ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନ୍କୁ ନିଶ୍ଚିତ ସୁରକ୍ଷା ଗ୍ୟାରେଣ୍ଟି ଆମେରିକା ପ୍ରଦାନ କରିବାକୁ ସହମତ ହୋଇଛି। ବର୍ଲିନ୍ଠାରେ ଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କିଙ୍କ ସହ ଆମେରିକା ପ୍ରତିନିଧି ମଣ୍ଡଳୀର ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁସ୍ନର୍ଙ୍କ ସହ ଜେଲେନେସ୍କିଙ୍କ ଆଲୋଚନା ପରେ ସୁରକ୍ଷା ଗ୍ୟାରେଣ୍ଟି ସମ୍ପର୍କ ସୂଚନା କିଭ୍ ପକ୍ଷରୁ ପ୍ରଦାନ କରାଯାଇଛି। ବର୍ଲିନ୍ଠାରେ ୟୁରୋପୀୟ ନେତା କହିଛନ୍ତି ଆମେରିକା ପ୍ରଦାନ କରିଥିବା ନିଶ୍ଚିତ ସୁରକ୍ଷା ଗ୍ୟାରେଣ୍ଟି କ୍ଷେତ୍ରରେ ସେମାନେ ମିଳିମିଶି କାମ କରିବାକୁ ପ୍ରତିବଦ୍ଧ। ରାଷ୍ଟ୍ରପତି ଜେଲେନେସ୍କି କହିଛନ୍ତି ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନାଟୋ ସଦସ୍ୟ ଦେଶଗୁଡ଼ିକୁ ପ୍ରଦାନ କରାଯାଉଥିବା ସୁରକ୍ଷା ଗ୍ୟାରେଣ୍ଟିକୁ କିଭ୍କୁ ପ୍ରଦାନ କରନ୍ତି ତେବେ ୟୁକ୍ରେନ୍ ନାଟୋରେ ସାମିଲ ହେବାକୁ ପଦକ୍ଷେପ ଗ୍ରହଣ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ 8.2% ଅଭିବୃଦ୍ଧି ହାର ସହିତ ବିଶ୍ୱର ସବୁଠାରୁ ଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ହେବାକୁ ଯାଉଛି। ଲୋକସଭାରେ ଗତକାଲି ଆଗତ ଚଳିତ ଆର୍ଥିକ ବର୍ଷ ପାଇଁ 1,32,000 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ କହିଛନ୍ତି ଭାରତର ସକାରାତ୍ମକ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ବିଶ୍ୱର 3ଟି ପ୍ରମୁଖ ସଂସ୍ଥା ସେମାନଙ୍କର ମୂଲ୍ୟାଙ୍କନ ତଥ୍ୟ ଉପସ୍ଥାପନ କରିଛନ୍ତି। ଇଲେକ୍ଟ୍ରୋନିକ୍ସ, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ, ପ୍ରତିରକ୍ଷା ଭଳି ରପ୍ତାନୀ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସମ୍ପତ୍ତି ମାଲିକାନା କ୍ଷେତ୍ରରେ ଦେଶରେ ରହିଥିବା ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଛି। ପଶ୍ଚିମବଙ୍ଗର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିବା ସମ୍ପର୍କିତ ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗ୍ରାହ୍ୟ କରିଛନ୍ତି। ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରସ୍ତାବ ସମ୍ପର୍କିତ ସଂଶୋଧନ ବିଲ୍ ପାରିତ ହୋଇଥିଲା। କୋଲକାତାସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳ ଡକ୍ଟର ସିଭି ବୋଷ ଗତବର୍ଷ ଏପ୍ରିଲ୍ 20 ତାରିଖରେ ରାଷ୍ଟ୍ରପତିଙ୍କ ବିଚାର ପାଇଁ ଏହି ବିଲ୍କୁ ସ୍ଥଗିତ ରଖିଥିଲେ। ପଶ୍ଚିମବଙ୍ଗର ଆଲିଆ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନିତ କରିବା ସଂକ୍ରାନ୍ତ ଅନ୍ୟ ଏକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ରାଷ୍ଟ୍ରପତି ଅଗ୍ରାହ୍ୟ କରିଛନ୍ତି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଘରୋଇ ଶ୍ରଦ୍ଧାଳୁଙ୍କୁ 2026 ହଜ୍ ଯାତ୍ରା ପାଇଁ ଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦେଇଛି। କେବଳ ଅଧିକାରପ୍ରାପ୍ତ ହଜ୍ ଗୋଷ୍ଠୀ ଆୟୋଜକଙ୍କ ଏ କ୍ଷେତ୍ରରେ ସହଯୋଗ ନେବାକୁ ମନ୍ତ୍ରଣାଳୟ କହିଛି। ସାଉଦି ଆରବ ପକ୍ଷରୁ ହଜ୍ ଏବଂ ଉମ୍ରା ମନ୍ତ୍ରଣାଳୟ ଦ୍ୱାରା ଆସନ୍ତାବର୍ଷ ଯାତ୍ରା ପାଇଁ ଜାରି କରାଯାଇଥିବା ପରାମର୍ଶବଳୀ ଆଧାରରେ ଆବେଦନ କରିବାକୁ ମନ୍ତ୍ରଣାଳୟ କହିଛି। ଶେଷ ମୁହୂର୍ତ୍ତର ପରିସ୍ଥିତିକୁ ଏଡ଼ାଇବା ଏବଂ ସମସ୍ତ ବାଧ୍ୟତାମୂଳକ ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଶେଷ କରିବା ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ କହିଛି। ଆସନ୍ତା ମାସ 15 ତାରିଖ ପୂର୍ବରୁ ବୁକିଂ ଆଦି ସମାପ୍ତ କରିବାକୁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍ ଘର ଯୋଜନା ଅଧୀନରେ ମୋଟ 2,86,00,000 ପରିବାରକୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଇଛି। ରାଜ୍ୟସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା 49,25,000 ଅଧିକ ପରିବାର ସହିତ 18,374 ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଦେଶର ନିରନ୍ତର ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଚାଷୀଙ୍କୁ ସିଧାସଳଖ ଭାବେ ଏହାର ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏବଂ ଶିଳ୍ପଗୋଷ୍ଠୀ ସମ୍ମିଳିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆଦିଲ୍ଲୀରେ ଫିକି ନିରନ୍ତର କୃଷି ଏବଂ ଶିଖର ପୁରସ୍କାର 2025ର ପଞ୍ଚମ ସଂସ୍କରଣକୁ ସମ୍ବୋଧନ କରି କୃଷି ଓ କୃଷକ କଲ୍ୟାଣ ବିଭାଗର କୃଷି କମିଶନର ପ୍ରବୀଣ କୁମାର ସିଂହ ଏହା କହିଛନ୍ତି। କୃଷକଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଦେଶରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସିଂହ ଆଲୋକପାତ କରିଛନ୍ତି। ମୃତ୍ତିକା ସ୍ୱାସ୍ଥ୍ୟ, ଜଳଛାୟ ପରିଚାଳନା ଏବଂ ବର୍ଜ୍ୟବସ୍ତୁର ଉତ୍ପାଦ କ୍ଷେତ୍ର ଆଦି ଉପରେ ସେ ଆଲୋଚନା କରିଛନ୍ତି। କୃଷିକ୍ଷେତ୍ରରେ ଭବିଷ୍ୟତ ଏବଂ ବଜାର ପ୍ରବେଶ ନେଇ କୃଷିଜୀବୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ମାଲେସିଆ ପରସ୍କରକୁ ଭେଟିବେ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ପୂର୍ବାହ୍ନ 10:30 ଆରମ୍ଭ ହେବ। ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଦଳ ବିଜୟ ଅଭିଯାନକୁ ଜାରି ରଖିବେ ବୋଲି ଆଶା କରାଯାଉଛି। ଗତ ରବିବାର ଦିନ ଭାରତ ପାକିସ୍ତାନକୁ 90 ରନ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଜୋର୍ଡାନ୍ ରାଜାଙ୍କ ସହ ଗତକାଲି ଅମ୍ମାନ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ। କର୍ଣ୍ଣାଟକ, ତାମିଲନାଡୁ ଏବଂ ତେଲେଙ୍ଗାନାକୁ ଆଜିଠାରୁ 7-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। 1971 ପାକିସ୍ତାନ ବିପକ୍ଷରେ ଭାରତର ଯୁଦ୍ଧ ବିଜୟକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଜୟ ଦିବସ। ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନ୍କୁ ନିଶ୍ଚିତ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଆମେରିକା ସହମତ ଏବଂ 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ର ଗ୍ରୁପ୍ ପର୍ଯ୍ୟାୟ ଖେଳରେ ଆଜି ପରସ୍କରକୁ ଭେଟିବେ ଭାରତ ଓ ମାଲେସିଆ।